आकाशवाणी ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ହେବା ନେଇ ଭାରତ ପ୍ରତିଶ୍ରତିବଦ୍ଧ। ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି 2047 ସୁଦ୍ଧା ଏକ ବିକଶିତ ଭାରତ ଗଠନର ସଂକଳ୍ପ ନେଇ ସରକାର କାର୍ଯ୍ୟ କରୁଥିବା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତର ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ ଦେଶର ରାଷ୍ଟ୍ର ମୁଖ୍ୟମାନେ ଦେଇଥିବା ଶୁଭେଚ୍ଛା ପାଇଁ ପ୍ରଧାନମନ୍ତ୍ରୀ ଜଣାଇଲେ କୃତଜ୍ଞତା। ଏବଂ କୋଲକାତା ମେଡିକାଲ ଛାତ୍ରୀ ଦୁଷ୍କର୍ମ ଘଟଣାକୁ ନେଇ ବିକ୍ଷୋଭକାରୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିନ୍ଦା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ରାଷ୍ଟ୍ର ହେବା ନେଇ ଭାରତ ପ୍ରତିଶ୍ରତିବଦ୍ଧ। ଏହାଦ୍ୱାରା ବୈଷୟିକ କ୍ଷେତ୍ରରେ ଆତ୍ମନିର୍ଭରତା ବିକଶିତ ହେବା ସହିତ ସେମିକଣ୍ଡକ୍ଟର ଆମଦାନୀ କ୍ଷେତ୍ରରେ ନିର୍ଭରଶୀଳତା ହ୍ରାସ ପାଇବ। ଭାରତର ବିକାଶ ଅନ୍ୟ କାହା ପାଇଁ ଭୟର କାରଣ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। କେତେଜଣ ଭାରତର ପ୍ରଗତି ଦେଖିବାକୁ ଭଲ ପାଆନ୍ତି ନାହିଁ, ସେମାନେ ପ୍ରଥମେ ନିଜର ସୁବିଧା ଓ ପରେ ଦେଶର ହିତ ଚାହାନ୍ତି। ଭାରତ ପ୍ରତି ଦେଶ ବାହାରୁ ଓ ଦେଶ ଭିତରୁ ଅନେକ ଆହ୍ୱାନ ରହିଛି ଏବଂ ଏହା ସମୟକ୍ରମେ ବୃଦ୍ଧି ପାଉଥିବା ସେ କହିଛନ୍ତି। 78ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି 2047 ସୁଦ୍ଧା ଏକ ବିକଶିତ ଭାରତ ଗଠନର ସଂକଳ୍ପ ନେଇ ସରକାର କାର୍ଯ୍ୟ କରୁଥିବା କହିଛନ୍ତି। ଏହି ସଂକଳ୍ପରେ ଦେଶବାସୀଙ୍କର ସ୍ୱପ୍ନ ପ୍ରତିଫଳିତ ହେଉଛି। ବିଜ୍ଞାନ, କୃଷି, ନିର୍ମାଣ ତଥା ନ୍ୟାୟିକ କ୍ଷେତ୍ର ସମେତ ଅନ୍ୟାନ୍ୟ କ୍ଷେତ୍ରରେ କେତେକ ସଂସ୍କାରମୂଳକ ପଦକ୍ଷେପ ନେବା ଲାଗି ଜନସାଧାରଣ ସରକାରଙ୍କୁ ପରାମର୍ଶ ଦେଇଥିବା ସେ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି ତାଙ୍କ ସରକାର ଦେଶ ପ୍ରଥମ ନୀତି ଅନୁସରଣ କରିବା ସହିତ ରାଷ୍ଟ୍ରହିତ ଭାବନା ନେଇ 10 ବର୍ଷ ଧରି ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ କରିଆସୁଛନ୍ତି। ଦେଶ ଗଠନରେ ଯୁବବର୍ଗ, ମହିଳା ଓ କୃଷକଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଇତିମଧ୍ୟରେ ଆର୍ଥିକ କ୍ଷେତ୍ରରେ ସରକାରଙ୍କ ସମୟୋଚିତ ପଦକ୍ଷେପ ଲାଗି ଦେଶବ୍ୟାପୀ 10 କୋଟିରୁ ଉର୍ଦ୍ଧ୍ୱ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି, ଫଳରେ ମହିଳାମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ଏହାକୁ ପ୍ରଧାନମନ୍ତ୍ରୀ ନୂତନ ଆର୍ଥିକ କ୍ରାନ୍ତି ଭାବେ ଅଭିହିତ କରିଛନ୍ତି। ବିକଶିତ ଭାରତ ଗଠନ ଦିଗରେ ବ୍ୟାଙ୍କିଙ୍ଗ୍ କ୍ଷେତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଦୃଷ୍ଟିରୁ ସରକାର ଏ ଦିଗରେ ଅନେକ ସୁଧାର ଆଣିଛନ୍ତି। କୋଭିଡ୍ ମହାମାରୀ ପରେ ବିଶ୍ୱବ୍ୟାପୀ ଆର୍ଥିକ ସ୍ଥିତି ଭୁଶୁଡ଼ି ପଡ଼ିଥିବାବେଳେ ଭାରତର ସ୍ଥିତି କ୍ରମଶଃ ସୁଦୃଢ଼ ହେବାରେ ଲାଗିଛି। ଭୋକାଲ୍ ଫର୍ ଲୋକାଲ୍ ବର୍ତ୍ତମାନ ଆର୍ଥିକ କ୍ଷେତ୍ରର ବିକାଶ ତଥା ଅର୍ଥତନ୍ତ୍ରର ନୂତନ ମନ୍ତ୍ର ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଛନ୍ତି। ଇଜି ଅଫ୍ ଲିଭିଂ ଉପରେ ପ୍ରାଥମିକତା ଦେଇ ସରକାର କାର୍ଯ୍ୟ କରିବା ସହିତ ଦେଶରେ କେତେକ ପୁରାତନ ଓ ଅନାବଶ୍ୟକ ଆଇନକୁ ଇତିମଧ୍ୟରେ ହଟାଇ ଦିଆଯାଇଥିବା ଶ୍ରୀ ମୋଦି କହିଛନ୍ତି। ଇତିମଧ୍ୟରେ ମହାକାଶ କ୍ଷେତ୍ରରେ ମଧ୍ୟ ଏହା ଆରମ୍ଭ ହୋଇସାରିଛି, ଯାହାକି ବିକଶିତ ଭାରତ ଗଠନର ସ୍ୱପ୍ନକୁ ସାକାର କରୁଛି ବୋଲି ସେ କହିଛନ୍ତି। ଗତ 10 ବର୍ଷରେ ତାଙ୍କ ସରକାର ଦେଶବ୍ୟାପୀ 15 କୋଟିରୁ ଉର୍ଦ୍ଧ୍ୱ ପରିବାରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରିଛନ୍ତି। ଶିକ୍ଷା କ୍ଷେତ୍ରରେ ନିଆଯାଉଥିବା ସଂସ୍କାରମୂଳକ ପଦକ୍ଷେପ ଉପରେ ଆଲୋକପାତ କରି ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଏଥିଲାଗି ନୂତନ ଶିକ୍ଷାନୀତି କାର୍ଯ୍ୟକାରୀ କରାଯାଉଛି। ଏହାଦ୍ୱାରା ଛାତ୍ରଛାତ୍ରୀମାନେ ନିଜ ମାତୃଭାଷାରେ ପଢ଼ିବାର ସୁଯୋଗ ପାଇବା ସହିତ ଗବେଷଣାତ୍ମକ ପାଠ୍ୟକ୍ରମର ସଦୁପଯୋଗ କରିପାରିବେ। ଆଗାମୀ 5 ବର୍ଷ ମଧ୍ୟରେ ଦେଶବ୍ୟାପୀ 75,000 ମେଡିକାଲ ସିଟ୍ ବୃଦ୍ଧି କରିବାର ଲକ୍ଷ୍ୟ ତାଙ୍କ ସରକାର ରଖିଛନ୍ତି। ଏହାଦ୍ୱାରା ଶିକ୍ଷାର୍ଥୀମାନଙ୍କୁ ମେଡିକାଲ ଶିକ୍ଷା ଲାଗି ଆଉ ବିଦେଶ ଯିବାକୁ ପଡ଼ିବ ନାହିଁ ବୋଲି ଶ୍ରୀ ମୋଦି କହିଛନ୍ତି। ଦେଶର ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଲାଗି ତାଙ୍କ ସରକାର ପ୍ରତିଶ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶ ଆଜି 78ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଦେଶ ତଥା ଦେଶ ବାହାରେ ଏବଂ ବିଭିନ୍ନ ରାଜ୍ୟଗୁଡ଼ିକରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ଓଡ଼ିଆ ଜାତି ସଂଗ୍ରାମ କରି ନିଜ ଅସ୍ମିତାର ପୁନଃପ୍ରତିଷ୍ଠା କରିବା ସହ ନୂଆ ଜାଗରଣ ସୃଷ୍ଟି କରିପାରିଛି ବୋଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରଠାରେ ଆୟୋଜିତ ପତାକା ଉତ୍ତୋଳନ ସମାରୋହରେ ଯୋଗଦେଇ କହିଛନ୍ତି। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସାରା ଦେଶକୁ ଭାଷାଭିତ୍ତିକ ରାଜ୍ୟ ଗଠନ ପାଇଁ ରାସ୍ତା ଦେଖାଇଥିଲା। କୃଷକ ଭାଇଭଉଣୀମାନଙ୍କ ଆର୍ଥିକ ଉନ୍ନତି ଏବଂ ମହିଳାମାନଙ୍କ ସାମଗ୍ରିକ ବିକାଶ ପାଇଁ ବଜେଟ୍ରେ ବିଧିବଦ୍ଧ ଅର୍ଥ ବରାଦ କରାଯାଇଛି। ରାଜ୍ୟରେ ଖାଲି ପଡ଼ିଥିବା 1.5 ଲକ୍ଷ ସରକାରୀ ପଦବୀ ପୂରଣ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଆଗାମୀ 5 ବର୍ଷ ମଧ୍ୟରେ ରାଜ୍ୟର ଯୁବକ ଯୁବତୀମାନଙ୍କ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି କରାଯିବ ବୋଲି ସେ କହିଛନ୍ତି। 2036 ମଧ୍ୟରେ ଓଡ଼ିଶାକୁ ଏକ ଅର୍ଥନୈତିକ ସମୃଦ୍ଧ ରାଜ୍ୟରେ ପରିଣତ କରିବାର ଲକ୍ଷ୍ୟ ରହିଛି ବୋଲି ଶ୍ରୀ ମାଝୀ କହିଛନ୍ତି। ଆସାମରେ ପତାକା ଉତ୍ତୋଳନ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱଶର୍ମା କହିଛନ୍ତି ପାଞ୍ଚଟି ବିକାଶଶୀଳ ରାଜ୍ୟଗୁଡ଼ିକ ମଧ୍ୟରେ ଆସାମ ଅନ୍ୟତମ। ସମଗ୍ର ଦେଶରେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣ ଦିଗରେ ଏହି ରାଜ୍ୟ ଆଗୁଆ ରହିଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ପଦକ୍ଷେପ ଯୋଗୁଁ ଗତ 10 ବର୍ଷ ମଧ୍ୟରେ ରାଜ୍ୟର 80 ଲକ୍ଷ ଲୋକ ଦାରିଦ୍ର୍ୟମୁକ୍ତ ହୋଇପାରିଛନ୍ତି। ସେହିଭଳି ପଞ୍ଜାବ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ଼, ପଶ୍ଚିମବଙ୍ଗ ଏବଂ ତେଲଙ୍ଗାନାର ରାଜଧାନୀରେ ମୁଖ୍ୟମନ୍ତ୍ରୀମାନେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସ୍ୱାଧୀନତା ଦିବସ ଅବସରରେ ନୂଆଦିଲ୍ଲୀସ୍ଥିତ ଦୂରଦର୍ଶନ ଭବନରେ ପ୍ରସାର ଭାରତୀର ଅଧ୍ୟକ୍ଷ ନବନୀତ କୁମାର ସେହଗଲ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସେହିପରି ଆକାଶବାଣୀର ମହାନିର୍ଦ୍ଦେଶକ ମୌସୁମୀ ଚକ୍ରବର୍ତ୍ତୀ ନୂଆଦିଲ୍ଲୀସ୍ଥିତ ଆକାଶବାଣୀ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଭାରତର ଧାର୍ମିକ ଏବଂ ବିବିଧତା ମଧ୍ୟରେ ଏକତାର ନିଦର୍ଶନ ସ୍ୱରୂପ ନ୍ୟୁୟର୍କରେ ଆନୁଆଲ୍ ଇଣ୍ଡିଆ ଡେ ପରେଡ୍ ଅନୁଷ୍ଠିତ ହେବ। ଆସନ୍ତା ରବିବାର ଇଣ୍ଡିଆ ଡେର 42ତମ ପରେଡ୍ କରାଯିବ। ହିନ୍ଦୁ, ମୁସଲମାନ, ଶିଖ, ଖ୍ରୀଷ୍ଟିଆନ ସମ୍ପ୍ରଦାୟର ବ୍ୟକ୍ତିବିଶେଷମାନଙ୍କୁ ନେଇ ଏହି ପରେଡ୍ କରାଯିବ। ଏହି ଅବସରରେ ଏମ୍ପାୟାର ଷ୍ଟେଟ୍ ବିଲ୍ଡିଂକୁ ଆଲୋକମାଳାରେ ସୁସଜିତ କରାଯିବା ସହ ଭାରତର ତ୍ରିରଙ୍ଗା ପତାକାକୁ ମଧ୍ୟରାତ୍ରରେ ଉଡ଼ାଯିବ। ଆୟୋଜିତ କାର୍ଯ୍ୟକ୍ରମରେ ଭାରତର କଳାକାର ଜାହିର ଇକବାଲ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଭାରତର ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟମାନେ ଶୁଭେଚ୍ଛା ଜଣାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମାଳଦ୍ୱୀପର ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୁଇଜୁ ଓ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ଙ୍କୁ ସେମାନଙ୍କର ଗଣତନ୍ତ୍ର ଦିବସ ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇବା ସହ ଭାରତ ସହିତ ଉଭୟ ଦେଶର ସମ୍ପର୍କକୁ ପ୍ରଶଂସା କରିଛନ୍ତି। ଜନସାଧାରଣଙ୍କ କଲ୍ୟାଣ ପାଇଁ ସମ୍ମିଳିତ ଉଦ୍ୟମ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କର ନେପାଳ ଓ ଭୁଟାନ ପ୍ରତିପକ୍ଷଙ୍କୁ ମଧ୍ୟ ଗଣତନ୍ତ୍ର ଦିବସର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଛନ୍ତି। କୋଲକାତାସ୍ଥିତ ଆର୍ଜି କର ମେଡିକାଲ କଲେଜ ଦୁଷ୍କର୍ମ ଘଟଣାକୁ ନେଇ ପଶ୍ଚିମବଙ୍ଗର ରାଜରାସ୍ତାରେ ସମାଜର ବିଭିନ୍ନ ବର୍ଗର ଲୋକମାନେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗତକାଲି ମଧ୍ୟରାତ୍ରିରେ ଆର୍ଜି କର ମେଡିକାଲ କଲେଜ ବାହାରେ ବହୁ ସଂଖ୍ୟାରେ ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ କିଛି ଦୁର୍ବୃତ୍ତ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ। ସେମାନେ ମେଡିକାଲ କଲେଜର ଭିଭିଭୂମି, ଯନ୍ତ୍ରପାତି ଓ ଔଷଧ ନଷ୍ଟ କରିବା ସହିତ ମହିଳା ଓ ପୁରୁଷ ୱାର୍ଡକୁ ଭାଙ୍ଗିରୁଜି ଦେଇଥିଲେ। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚ ଦୁର୍ବୃତ୍ତମାନଙ୍କୁ ନିୟନ୍ତ୍ରଣ କରିଥିଲେ। ଏହି ଘଟଣାରେ ମଧ୍ୟ କେତେଜଣଙ୍କୁ ଗିରଫ କରାଯାଇଛି। ଗତକାଲି ମଧ୍ୟରାତ୍ରିରେ ମେଡିକାଲ କଲେଜ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକମାନଙ୍କ ଉପରେ କରାଯାଉଥିବା ଆକ୍ରମଣକୁ ଭାରତୀୟ ଜନତା ପାର୍ଟି ଏବଂ ଅନ୍ୟାନ୍ୟ ରାଜନୈତିକ ଦଳ ଓ ସାଧାରଣ ଜନତା ଗଭୀର ନିନ୍ଦା କରିଛନ୍ତି। ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ସାମାଜିକ ଗଣମାଧ୍ୟମକୁ ଏକ ବାର୍ତ୍ତା ଦେଇ କହିଛନ୍ତି ବିକ୍ଷୋଭକାରୀମାନଙ୍କ ଉପରକୁ ଆକ୍ରମଣ କରିଥିବା ଅସାମାଜିକ ବ୍ୟକ୍ତିମାନେ ଶାସକ ତୃଣମୂଳ କଂଗ୍ରେସର ବୋଲି ଅଭିଯୋଗ କରିଛନ୍ତି। ସେମାନେ ଡାକ୍ତରୀ ଛାତ୍ରୀଙ୍କ ସହିତ ହୋଇଥିବା ଦୁଷ୍କର୍ମ ଘଟଣାର ପ୍ରମାଣ ନଷ୍ଟ କରିବାକୁ ସେଠାକୁ ଆସିଥିବା ସେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ସେ ପଶ୍ଚିମବଙ୍ଗର ରାଜ୍ୟପାଳଙ୍କୁ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସର ସାଂସଦ ଅଭିଷେକ ବାନାର୍ଜୀ ସାମାଜିକ ଗଣମାଧ୍ୟମରେ ଶାନ୍ତିପୂର୍ଣ୍ଣ ଭାବେ ମେଡିକାଲ କଲେଜ ସମ୍ମୁଖରେ ବିକ୍ଷୋଭ କରୁଥିବା ଲୋକମାନଙ୍କ ଉପରେ ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି। ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ ସେପ୍ଟେମ୍ବର 21 ତାରିଖରେ ଅନୁଷ୍ଠିତ ହେବ। ନିର୍ବାଚନ ନିମନ୍ତେ କଲମ୍ବୋସ୍ଥିତ ଜାତୀୟ ନିର୍ବାଚନ ଆୟୋଗ କାର୍ଯ୍ୟାଳୟଠାରେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି। ପୂର୍ବାହ୍ନ 9ଟାରୁ ମନୋନୟନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶା ସମେତ 9ଟି ରାଜ୍ୟର 12ଟି ରାଜ୍ୟସଭା ଆସନ ଲାଗି ଉପନିର୍ବାଚନ ନିମନ୍ତେ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଛି। ସେପ୍ଟେମ୍ବର 3 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ଆସନ୍ତା 21 ତାରିଖରେ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି। 22 ତାରିଖରେ ନାମାଙ୍କନ ପତ୍ରଗୁଡ଼ିକୁ ଯାଞ୍ଚ କରାଯାଇ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ। ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ହେବା ନେଇ ଭାରତ ପ୍ରତିଶ୍ରତିବଦ୍ଧ। ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି 2047 ମସିହା ସୁଦ୍ଧା ଏକ ବିକଶିତ ଭାରତ ଗଠନର ସଂକଳ୍ପ ନେଇ ସରକାର କାର୍ଯ୍ୟ କରୁଥିବା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତର ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ ଦେଶର ରାଷ୍ଟ୍ର ମୁଖ୍ୟମାନେ ଦେଇଥିବା ଶୁଭେଚ୍ଛା ପାଇଁ ପ୍ରଧାନମନ୍ତ୍ରୀ ଜଣାଇଲେ କୃତଜ୍ଞତା ଏବଂ କୋଲକାତା ମେଡିକାଲ ଛାତ୍ରୀ ଦୁଷ୍କର୍ମ ଘଟଣାକୁ ନେଇ ବିକ୍ଷୋଭକାରୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିନ୍ଦା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।